ଆତଙ୍କବାଦୀ ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କ ମଧ୍ୟରେ ଅଛନ୍ତି ଜଣେ ଓଡ଼ିଆ ବୀର। ସେ ହେଉଛନ୍ତି କେନ୍ଦୁଝର ଜିଲ୍ଲାର ମୁର୍ସୁଆଁ ଗାଁର ସଞ୍ଜୟ କୁମାର ସାହୁ। 2020 ମସିହାରେ ସଞ୍ଜୟ ସିଆର୍‌ପିଏଫ୍‌ରେ ଯୋଗ ଦେଇଥିଲେ। ସଞ୍ଜୟ ସିଆର୍‌ପିଏଫ୍‌ର 61 ବାଟାଲିୟନ୍‌ରେ କାର୍ଯ୍ୟରତ ଥିଲେ। ସୂଚନା ଅନୁସାରେ ସଞ୍ଜୟ ଗତ କିଛି ମାସ ହେବ ବିବାହ କରିଥିଲେ।
ଛାଡ଼ି